ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାଥି ଚାଷୀମାନଙ୍କୁ ଦେବେ 18 ନମ୍ବର କିସ୍ତି। ଗରିବ ଲୋକଙ୍କୁ 40 ମିଲ୍ ଜମି ଦେବାର ପ୍ରକ୍ରିୟାର ସର୍ଭେ କାମ ଶେଷ କ୍ଷେପେ ପହଞ୍ଚିଛେ କହିଲେ ରାଜସ୍ୱ ମନ୍ତ୍ରୀ। ଗାଁ ଇଲାକାକେ ଯୋଡ଼ବାର ଲାଗି 500 ନୂଆ ସେତୁ ତିଆର କରବାରକେ ଯୋଜନା ରହିଛେ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ। ଆଉ ଶ୍ରୀକ୍ଷେତ୍ର ପୁରୀନ ହବିଷ୍ୟାଲିମାନଙ୍କ ରହିବାର ଲାଗି ଆଇବା ରହିବାରୁ ମୂଲ ହେବା ପଞ୍ଜୀକରଣ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ମହାରାଷ୍ଟ୍ରନୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାଥି ଚାଷୀମାନଙ୍କୁ 18 ନମ୍ଘର କିସ୍ତି ଦେବେ। 9 କୋଟିନୁ ଅଏତକା ଚାଷୀମାନଙ୍କର ଆକାଉଣ୍ଟକେ ଡିବିଟି ଜରିଏ 20,000 କୋଟିନୁ ଅଏତକା ଟଙ୍କା ଛଡ଼ାଯିବା ବୋଲି ସୂଚନା ମିଳିଛି। ଇତାର ସଙ୍ଗେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରନ ଭିନ୍ ଭିନ୍ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହି ଅବସରରେ ରାଜ୍ୟ ଜିଲ୍ଲା ସ୍ତରୀୟ ଚାଷୀମାନଙ୍କର ଉପସ୍ଥିତି ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଆର୍ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍ତି। ପାରିଜେ କେନ୍ଦ୍ର ସରକାରଙ୍କ ତରଫରୁ 2019 ଫେବୃୟାରୀ 24 ପିଏମ୍ କିଷାନ ଯୋଜନା ମୂଲ ହୋଇଥିଲା। ଏହି ଯୋଜନାଥି ଫି ବଛର 3 କିସ୍ତି ଚାଷୀମାନଙ୍କୁ 6,000 ଟଙ୍କା ଦିଆଯାଉଛି। ଗରିବ ଲୋକକୁ 40 ମିଲ୍ ଜମି ଦେବାଟା ରାଜ୍ୟ ସରକାରଙ୍କ ପ୍ରାଥମିକତା ଆଏ। ଏଥିଲାଗି ଚାଲିଥିବା ସର୍ଭେ କାମ ଶେଷ କ୍ଷେପେ ପହଞ୍ଚିଲାନ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଗଣମାଧ୍ୟମକେ ମନ୍ତ୍ରୀ କହିଛନ୍ ଯେ ଗରିବ ଲୋକ କେନ୍ତା ଜମି ପାଇବେ ସେଟା ସରକାରଙ୍କ ଲକ୍ଷ୍ୟ। ରାଜ୍ୟ ଏଛେନ୍ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମୂଲ ହୋଇଛି। ଯେନ୍ ଲୋକମାନେ ସାଧାରଣ ଜମି ସାଙ୍ଗେ ଜଙ୍ଗଲ ଜମିକେ ଜବରଦଖଲ କରିକି ରଖିଛନ୍ ସେମାନଙ୍କର ବିରୋଧନ କାର୍ଯ୍ୟାନୁଷ୍ଠାନ ହେବା। ସେମାନଙ୍କର ପାଖ ଜମିକେ ମୁକ୍ତ କରାଯାଇକରି ଗରିବ ଲୋକକୁ ଦିଆଯିବା ବୋଲି ମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍ ଯେନ୍ ଜାଗାମାନ ଗରିବ ଲୋକଙ୍କର ଦଖଲଥି ଅଛେ ସେଟା ଯଦି ଆପତ୍ତିଜନକ ନାହିଁ ହୋଇଥିବା ବେଲେ ସେହି ଜାଗାନ ସେମାନଙ୍କୁ 40 ମିଲ୍ ଜମି ଦିଆଯିବା ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ସରକାର ଗାଁ ଇଲାକାକେ ଯୋଡ଼ବାର ଲାଗି 500 ନୂଆ ସେତୁ ତିଆରି କରବାରକେ ଯୋଜନା କରିଛନ୍ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଭୁବନେଶ୍ୱର କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଆର୍ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କରାଯାଉଥିବା ଜାତୀୟ ସ୍ତରୀୟ ଦୁଇଦିନିଆ ସେତୁ କର୍ମଶାଳାକେ ଉଦ୍ଘାଟନ କରିକରି ମନ୍ତ୍ରୀ କହିଛନ୍ ଯେ ଗ୍ରାମୀଣ ସଡ଼କ ସଂଯୋଗୀକରଣ ବା ଗ୍ରାମୀଣ ସଡ଼କ ଯୋଡ଼ବାର ପ୍ରକ୍ରିୟା ଗାଁ ଇଲାକାର ସାମାଜିକ ଆର୍ ଅର୍ଥନୈତିକ ବିକାଶକେ ତ୍ୱରାନ୍ୱିତ କରିଛି। ଏହି କର୍ମଶାଳାଥି 25 ରାଜ୍ୟର 200 ଅଏତକା ସେତୁ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରନ ଘରୋଇ ଆଉ ଅନ୍ତର୍ଜାତୀୟ ଯାତ୍ରୀଙ୍କର ଆବଶ୍ୟକତାକେ ନଜରଥି ରଖିକରି ନୂଆ ଟର୍ମିନାଲ୍ ତିଆରି କରାଯିବା ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍। ଭୁବନେଶ୍ୱରନ ହୋଇଥିବା ଗୋଟିଏ ସମୀକ୍ଷା ବୈଠକଥି ଯୋଗ ଦେଇକରି ମନ୍ତ୍ରୀ କହିଛନ୍ ଯେ ଆଇବା 2 ଭିତରେ ଟର୍ମିନାଲ୍ ତିଆରି କାମ ଶେଷ ହେବା। ମାତୃଶକ୍ତି ଉପାସନା ଆମର ସଂସ୍କୃତିର ବହୁତ ପୁରୁଣା ଆଏ। ପ୍ରକୃତିର ଉପାସନାନୁ ଶକ୍ତି ପୂଜା ମୂଲ ହେସି। ଏଥିଲାଗି ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ଜାଗାନ ମା ଦୁର୍ଗାଙ୍କର 16 ପୂଜା ଚାଲିଛି। ଜିଲ୍ଲାର ଶକ୍ତିପୀଠମାନଙ୍କେ 16 ପୂଜା ଆର୍ ନବରାତ୍ର ପୂଜା ଭକ୍ତିମୟ ପରିବେଶଟି ହେଉଛି। ଏ ବାବଦେ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳଙ୍କର ଗୋଟିଏ ରିପୋର୍ଟ।
ଧୂପଦୀପର ସୁଗନ୍ଧ ଏବଂ ପାରମ୍ପରିକ ସୁଲବର୍ଣ୍ଣୀ ବାଦ୍ୟ ସହ ବରଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠଗୁଡ଼ିକ ଦେବୀଙ୍କ ପୂଜାର୍ଚ୍ଚନାରେ ଉତ୍ସବ ମୁଖର ହୋଇ ଉଠିଛି। ବରଗଡ଼ ରେମଣ୍ଡା ଓ ବରପାଲିର ଦେବୀ ସମଲେଶ୍ୱରୀ, କୁରୁଆର ମହେଶ୍ୱରୀ, ବରାଗୁଡ଼ାର ପରାପାଟ, କମଗାର ରାମଚଣ୍ଡୀ ତଥା ଜିଲ୍ଲାର ଅନ୍ୟ ଶକ୍ତିପୀଠମାନଙ୍କରେ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀ ତିଥିରୁ 16 ପୂଜା ଆରମ୍ଭ ହୋଇଛି। ଏହି 16 ପୂଜା ଶୁକ୍ଲପକ୍ଷ ନବମୀ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦେବୀପୀଠର ସ୍ୱତନ୍ତ୍ର ପୂଜାବିଧି ଓ ରୀତିନୀତି ରହିଛି। 16 ପୂଜା ସମୟରେ ଦେବୀଙ୍କୁ ପ୍ରତ୍ୟେକ ଦିନ ସ୍ୱତନ୍ତ୍ର ଭୋଗ ଲାଗି ହେବାର ପରମ୍ପରା ରହିଛି। ଏହି ପରମ୍ପରାକୁ ଆଧାର କରି ନିଷ୍ଠାର ସହିତ 16 ପୂଜା କରାଯାଉଛି। ସେହିପରି ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ସମେତ ସୋହେଲା, ପାଇକମାଲ, ଅତାବିରା, ପଦମପୁର, ଝାରବନ, ବରପାଲି, ଭେଡେନରେ ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି। ନବରାତ୍ରରେ ଦେବୀ ଭକ୍ତମାନଙ୍କୁ ବିଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି। ସୁନ୍ଦର ତୋରଣ ସହ ରଙ୍ଗୀନ ଆଲୋକମାଳାରେ ପୂଜା ମଣ୍ଡପଗୁଡ଼ିକ ଝଟକୁଛି। ଶାରଦୀୟ ଦୁର୍ଗା ପୂଜା ଅବସରରେ ସୋହେଲାଠାରେ ରାମଲୀଳା ମହୋତ୍ସବ ଆରମ୍ଭ ହୋଇଛି। ବରଗଡ଼ରୁ ଆକାଶବାଣୀ ସମାଚାର ପାଇଁ ଉମେଶ ଚନ୍ଦ୍ର ବିଶ୍ୱାଳ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଚଳିତ ବଛର ଶ୍ରୀକ୍ଷେତ୍ର ପୁରୀନ ହବିଷ୍ୟାଲିମାନଙ୍କ ଲାଗି ହବିଷ୍ୟାଲି ଯୋଜନା 2500 ଜଣଙ୍କୁ ପଞ୍ଜିକରଣ କରାଯିବା। ଆଇବା ରବିବାର ନୁ 11 ତାରିଖ ତକ ଅନ୍ଲାଇନ୍ ଜରିଏ ଇ ପଞ୍ଜିକରଣ ଚାଲବା। ଇ ଯୋଜନାଥି ନା ପଞ୍ଜିକରଣ କରବାରକେ ଥିବାର ହବିଷ୍ୟାଲିମାନେ edistrict.odisha.gov.in ୱେବ୍ସାଇଟ୍ ଜରିଏ ପଞ୍ଜିକରଣ କରିପାରବେ। ସ୍ପଟ୍ ପଞ୍ଜିକରଣ ଇ ବଛର ନାଇଁ ହୁଏ। ହବିଷ୍ୟାଲିମାନଙ୍କର ରହିବାର ଲାଗି 4 ଶିବିର ଆଉ ମାହାଲିଆ ମହାପ୍ରସାଦ ଖାଇବାର ବ୍ୟବସ୍ଥା କରାଯାଇଛି। ରାଇଜେ ଖୁବ୍ ଜଲ୍ଦି 3000 ଡାକ୍ତରଙ୍କୁ ଭିନ୍ ଭିନ୍ ମେଡିକାଲ କଲେଜ ଆର୍ ଗାଁ ଇଲାକାନ ନିଯୁକ୍ତି ଦିଆଯିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ଆଜି ବୁର୍ଲା ଭୀମସାନ ଗୋଟିଏ କାର୍ଯ୍ୟକ୍ରମଥି ଆସିଥିବା ବେଳେ ଗଣମାଧ୍ୟମକେ ମନ୍ତ୍ରୀ କହିଛନ୍ ଯେ ଆୟୁଷ୍ମାନ ଯୋଜନାଥି ଦେଶର 27,000 ମେଡିକାଲ ଅନୁବନ୍ଧିତ ହେବା। ସେନ୍ତା ଗୋପବନ୍ଧୁ ଯୋଜନାଥି ଭିଲ୍ ଲୁକେ ସ୍ୱାସ୍ଥ୍ୟସେବା ନେଉଛନ୍ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ସମ୍ବଲପୁର ବିଶ୍ୱବିଦ୍ୟାଳୟର 34 ସମାବର୍ତ୍ତନ ଉତ୍ସବ ଆୟୋଜ ହୋଇଯାଇଛି। ଏହି ଉତ୍ସବଟି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭିନ୍ ଭିନ୍ କ୍ଷେତ୍ରଥି ସଫଳତା ହାସଲ କରିଥିବା 3 ଡିଲିଟ୍ ସମ୍ମାନ ଦିଆଯାଇଥିବାର ବେଳେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରଥି ସଫଳତା ଲାଗି ନୀଳମାଧବ ପଣ୍ଡାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଦିଆଯାଇଛି। ସେନ୍ତା 49 ଜଣଙ୍କୁ ପିଏଚ୍ଡି ସାର୍ଟିଫିକେଟ୍ ଦିଆଯାଇଥିବାର ବେଳେ 58 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ବିଶ୍ୱବିଦ୍ୟାଳୟର କୁଳପତି ବିଧୁଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାଟି ହୋଇଥିବା ଏହି କାର୍ଯ୍ୟକ୍ରମଟି ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ନାଇଜରର ନିର୍ଦ୍ଦେଶକ ହିତେନ୍ଦ୍ରନାଥ ଘୋଷ ଯୋଗ ଦେଇଥିଲେ। ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓପିଟିସିଏଲ୍ ତରଫୁ ବ୍ରଜରାଜନଗର ଗ୍ରିଡ୍ ସବ୍ଷ୍ଟେସନ୍ର ରକ୍ଷଣାବେକ୍ଷଣ କାମ କରାଯିବା। ଏଥିଲାଗି ଆଇବାକାଲ ଝାରସୁଗୁଡ଼ା ଜିଲ୍ଲାର ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା ବୋଲି ଟିପିଡବ୍ଲ୍ୟୁ ଓଡିଏଲ୍ ତରଫୁ ସୂଚନା ମିଳିଛି। ଜିଲ୍ଲାର ବଡ଼ଜୋବ ବଲଣ୍ଡା ବନ୍ଦବାହାଲ ବ୍ରଜରାଜନଗର ଗାନ୍ଧୀଛକ ଗଣେଶନଗର ବେଲପାହାଡ଼ ଟାଉନ୍ ଆର୍ ଇତାର ଆଖରପାଖର ଇଲାକାନ ଆଇବାକାଲ ସକାଳର 7 ଉପରବେଳା 4 ତକ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ବୌଦ୍ଧନ ତିଆର ହେଉଥିବା 300 ଡାକ୍ତରଖାନା କାମ ଜଲ୍ଦି ସରିଲେ ମୁଖ୍ୟମନ୍ତ୍ରୀ ଇତାକେ ଉଦ୍ଘାଟନ କରିବେ ବୋଲି ବିଧାୟକ ଆର୍ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କହିଛନ୍। ଆଜି ଜିଲ୍ଲାନ ହୋଇଥିବା ରୋଗୀ କଲ୍ୟାଣ ସମିତିର ବୈଠକଟି ଯୋଗ ଦେଇକରି ସେ ଇଟା କହିଛନ୍। ବୈଠକଟି ଜିଲ୍ଲାନ ସ୍ୱାସ୍ଥ୍ୟସେବାକେ ଗୁରୁତ୍ୱ ଦେବାର ସଙ୍ଗେ ମେଡିକାଲ କଲେଜ ଲାଗି ତୟାରୀ କରାଯିବାର ଉପରେ ଆଲୋଚନା ହୋଇଛି। ଏହି ବୈଠକଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସରକାରୀ ନିୟମକେ ନଜରଥି ରଖିକରି ସବୁ ଯୋଜନାକେ କାର୍ଯ୍ୟକାରୀ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାନ ଆଜି ଜିଲ୍ଲା ଆଉ ବ୍ଲକ ସ୍ତରଥି ପ୍ରାପ୍ତ ବୟସ୍କ ଲୋକଙ୍କ ଲାଗି ଯକ୍ଷ୍ମା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବୌଦ୍ଧ ଟାଉନ୍ହଲ୍ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମାରୋହଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇଥିଲେ। ଇନ ଜଣେଇ ଦିଆଯାଇପାରେ ଯେ ଜିଲ୍ଲାନ ବିସିଜି ଟିକା ନେବାର ଲାଗି 82,000 ଯୋଗ୍ୟ ହିତାଧିକାରୀ ଅଛନ୍। ଆଇବା 2 ତକ ଜିଲ୍ଲାର ସବୁ ଛୋଟ ବଡ଼ ସ୍ୱାସ୍ଥ୍ୟକେନ୍ଦ୍ରନ ଇମାନଙ୍କ ଟିକାକରଣ କରାଯିବା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ଆଖନୁ ଠୁଲାଯାଇଥିବା ଅର୍ପଣ ଚାଉଳ ଭିତରୁ ଗଚ୍ଛିତ କରାଯାଇଥିବା 10,322 କ୍ୱିଣ୍ଟାଲ ଚାଉଳର ଗଲାକାଲ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଏହି ପ୍ରକ୍ରିୟାଥି 5 ମିଲର ଭାଗ ନେଇଥିଲେ। 2,86,96,244 ଟଙ୍କା ସବୁ ଚାଉଳ ନିଲାମ ହୋଇଥିବା ଜଣାପଡ଼ିଛି। ନିଲାମ ଟଙ୍କା ଶ୍ରୀମନ୍ଦିର ପ୍ରଶାସନକେ ଦିଆଯିବା ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି। ନୂଆପଡ଼ା ଜିଲ୍ଲା ସଦର ମହକୁମା ନ୍ୟାସନାଲ କଲେଜର ବିଦ୍ୟାର୍ଥୀମାନଙ୍କ ଆନ୍ତଃଶ୍ରେଣୀ ପ୍ରତିଯୋଗିତା ହୋଇଯାଇଛି। ଏଥି ଯୁକ୍ତ ଆଉ ଯୁକ୍ତ 3 ଛାତ୍ରଛାତ୍ରୀମାନଙ୍କ ଭିତରେ ବ୍ୟାଡମିଣ୍ଟନ ଚେସ୍ ଆର୍ କ୍ୟାରମ୍ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାଥି କୃତି ଛାତ୍ରଛାତ୍ରୀମାନେ ଆଇବା ଦିନେ ହେବାରକେ ଥିବା ଯୁକ୍ତ 2 କାଉନ୍ସିଲ୍ ଆଉ ଯୁକ୍ତ 3 ବିଶ୍ୱବିଦ୍ୟାଳୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାଥି ଭାଗ ନେବେ ବୋଲି କଲେଜ ତରଫୁ ସୂଚନା ମିଳିଛି। ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ରାଜ୍ୟ ସରକାରଙ୍କ ଆଜି ବିଜ୍ଞପ୍ତି ବାହାରିଛି। ୟୁନିଫର୍ମ ସେବା ଥି ସଂରକ୍ଷଣ ଆର୍ ବୟସ ସୀମା ଥି କୋହଳ ବାବଦେ ତଥ୍ୟ ବିଜ୍ଞପ୍ତି ଥି ରହିଛି। ଅଗ୍ନିବୀରମାନଙ୍କ ଲାଗି ୟୁନିଫର୍ମ ସେବା ଥି 10% ସଂରକ୍ଷଣ ରହିବା। ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍ର ହେଉଥିବା 63 ଆନ୍ତଃଜିଲ୍ଲା ପୁରୁଷ ଫୁଟବଲ ପ୍ରତିଯୋଗିତାଥି ବରଗଡ଼ ଦଳ ଫାଇନାଲ୍ଥି ପହଞ୍ଚିଛି। ଆଜି ବରଗଡ଼ ଆଉ ରାଉରକେଲା ଭିତରେ ସେମିଫାଇନାଲ୍ ମ୍ୟାଚ୍ ହୋଇଥିଲା। ଏଥି ବରଗଡ଼ ଦଳ ରାଉରକେଲାକେ 4-0 ଗୋଲ୍ଥି ହରିଛି। ଆଇବା ରବିବାର ଦିନ ବାରିପଦା ଷ୍ଟାଡିୟମ୍ର ବରଗଡ଼ ଆଉ ମୟୂରଭଞ୍ଜ ଭିତରେ ଫାଇନାଲ୍ ମ୍ୟାଚ୍ ହେବା ବୋଲି ସୂଚନା ମିଳିଛି। শেষে মুখিয়া খবর ফের খায়। প্রধানমন্ত্রী নরেন্দ্র মোদি আইবা কাল পিএম কিষান সম্মান নিধি যোজনা চাষী মানুষ দেবে 18 নম্বর কিস্তি। গরিব লোক 40 মিল জমি দেবার প্রক্রিয়ার সর্ভে কাম শেষ ক্ষেপে পৌঁছিছে কহিলে রাজস্ব মন্ত্রী। গাঁ ইলাকাকে জুড়বার লাগি 500টা নয়া সেতু তৈয়ার করবারকে যোজনা রয়েছে কহিলে পঞ্চায়েতরাজ মন্ত্রী। আর শ্রীক্ষেত্র পুরীন হবিষ্যালী মানকর রহবার লাগি আইবার রবিবার নু মূল হেবা পঞ্জীকরণ। আজির আঞ্চলিক খবর ইনশেষ হলা। জুহার।